ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতাবন্ধু, আজির এই শুভ অবসরের আমার পথপ্রদর্শিকা বেতার অনুষ্ঠান তরফ আপনার হার্দিক অভিনন্দন ও প্রীতি শুভেচ্ছা জ্ঞাপন করুছ। আজ আপনার প্রভু যীশু বিষয় জাঁয়া নিমন্তে রেডিও পাখে অপেক্ষা করে বসি অনেক জাঁ আমি বিশেষ খুশি। হ্যাঁ, আপনার মনের অনেক প্রশ্ন ভিত থাইপরে যার উত্তর আপনার এপর্যন্ত পাইপারি না, কিন্তু আমার বিশ্বাস ଆପଣ ଯଦି ନିୟମିତ ଏହି କାର୍ଯ୍ୟକ୍ରମ ଶୁଣିବେ ତାହେଲେ ଆପଣ ଆତ୍ମିକ ଜୀବନରେ ଆଶୀର୍ବାଦ ପାଇବା ସଙ୍ଗେ ସଙ୍ଗେ ଆପଣଙ୍କର ପ୍ରଶ୍ନର ଉତ୍ତର ପାଇପାରିବେ ଏବଂ ଏକ ସମାଧାନରେ ଉପନୀତ ହୋଇପାରିବେ। କେବଳ ସେତିକି ନୁହେଁ, ଜୀବନରେ ବାସ୍ତବ ଶାନ୍ତି ଓ ଆନନ୍ଦ ଉପଲବ୍ଧି କରିବେ। ସେହି ପରିତାଣର ଆନନ୍ଦକୁ ଉପଲବ୍ଧି କରିବେ। ଆମର ଅନୁରୋଧ, ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରନ୍ତୁ। ଆଉ ଆପଣଙ୍କର ଯଦି ପ୍ରାର୍ଥନାର କୌଣସି ଅନୁରୋଧର ବିଷୟ ରହିଅଛି, ତାହେଲେ ସେହି ପ୍ରାର୍ଥନା ଓ ଆପଣଙ୍କ ଜୀବନର ସାକ୍ଷ୍ୟ ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିପାରିବୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ଆମମାନଙ୍କର ପବିତ୍ର ସ୍ୱର୍ଗବାସୀ ପିତା, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ତୁମର ଜୀବନ୍ତ ବାକ୍ୟ ପାଇଁ, ତୁମର ଦୟା ଅନୁଗ୍ରହ ପାଇଁ। ପ୍ରଭୁ, ଆଜି ମଧ୍ୟ ତୁମର ବାକ୍ୟ ମଧ୍ୟ ଦେଇ ତୁମେ ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କ ହୃଦୟରେ କଥା କୁହ, ପ୍ରତ୍ୟେକଙ୍କର ଦୁଃଖ ତୁମେ ଦୂର କର, ପ୍ରତ୍ୟେକଙ୍କୁ ତୁମର ସେହି ଶାନ୍ତି ଆନନ୍ଦରେ ପରିପୂର୍ଣ୍ଣ କର, ପ୍ରତ୍ୟେକଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଶୁଣିବା ନିମନ୍ତେ ସାହାଯ୍ୟ କର, ପ୍ରତ୍ୟେକଙ୍କର ମନବାଞ୍ଛା ତୁମେ ପୂର୍ଣ୍ଣ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ଆମମାନଙ୍କୁ ଆଶୀର୍ବାଦ କର, ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ ଆଇବ ପୁସ୍ତକ ତହିଁର 23 ପର୍ବରୁ 25 ପର୍ବ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ଯିବା। ଆପଣଙ୍କର ମନେଥିବ, ଗତ ପାଠରେ ଆମେ ଦେଖିଥିଲୁ ଇଲିଫସ୍ ତୃତୀୟ ଥର ପାଇଁ ଆଇବଙ୍କ ସହିତ କଥୋପକଥନ କରିଥିଲେ, ମାତ୍ର ସେ ଆଇବଙ୍କୁ କୌଣସି ପ୍ରକାର ସାହାଯ୍ୟ କରିପାରିନଥିଲେ କି ସାନ୍ତ୍ୱନା ଦେଇପାରିନଥିଲେ। କିନ୍ତୁ ଅପରପକ୍ଷେ ସେ ଆଇବଙ୍କୁ ଦୋଷାରୋପ କରିଥିଲେ ଓ ଆଇବଙ୍କ ଜୀବନରେ ଯେ ଗୁପ୍ତ ପାପ ହେତୁ ଆଇବଙ୍କ ପ୍ରତି ଏହି ସମସ୍ତ କ୍ଲେଶ ଓ ସମସ୍ୟା ଘଟୁଅଛି, ଏହା ତାହାଙ୍କର ମତାମତ ଥିଲା। କିନ୍ତୁ ସେ କୌଣସି ପ୍ରକାରେ ଆଇବଙ୍କର ଉପକାରରେ ଆସିପାରିନଥିଲେ, ବରଂ ତହିଁ ପରିବର୍ତ୍ତେ ସେ ଆଇବଙ୍କ ମନରେ ଦୁଃଖ ପହଞ୍ଚାଇଥିଲେ ଓ ଆଇବଙ୍କୁ ନିଜର ଆତ୍ମପକ୍ଷ ସମର୍ଥନ କରିବା ନିମନ୍ତେ ବାଧ୍ୟ କରାଇଥିଲେ, ଯଦ୍ୱାରା ଆଇବ ନିଜକୁ ଧାର୍ମିକ ବୋଲି ପ୍ରମାଣିତ କରାଇବାକୁ ଚାହିଁଥିଲେ, ଯାହାକି ଈଶ୍ୱରଙ୍କ ଦୃଷ୍ଟିରେ ସୁନ୍ଦର ବିଷୟ ନଥିଲା। ଆସନ୍ତୁ ଏହି ଆଇବ ପୁସ୍ତକ 23 ପର୍ବରୁ 25 ପର୍ବ ମଧ୍ୟରେ ଆମେ ଆଇବଙ୍କର ସପ୍ତମ ଉତ୍ତରଟିକୁ ଲକ୍ଷ୍ୟ କରିବାକୁ ଯିବା। ଏହା ହିଁ ହେଉଛି ତାହାଙ୍କର ବନ୍ଧୁମାନଙ୍କ ପ୍ରତି ଆଇବଙ୍କର ସପ୍ତମ ଉତ୍ତର ଓ ସେ ଈଶ୍ୱରଙ୍କ ନିମନ୍ତେ ତାହାଙ୍କର ଗଭୀର ଇଚ୍ଛାକୁ ପ୍ରକାଶ କରନ୍ତି। ସେ ଈଶ୍ୱରଙ୍କ ନିକଟରେ ନିଜର ସମସ୍ତ ଦୁଃଖ ତଥା ସମସ୍ୟାକୁ ଜଣାଇବାକୁ ଚାହାନ୍ତି। ସେ ବର୍ତ୍ତମାନ ଜାଣିବାକୁ ପାରୁଅଛନ୍ତି ଯେ ସେ ଈଶ୍ୱରଙ୍କ ପରୀକ୍ଷାର ସମ୍ମୁଖୀନ ହୋଇଅଛନ୍ତି ଓ ଈଶ୍ୱର ତାହାଙ୍କୁ ଏହି ପରୀକ୍ଷା ମଧ୍ୟ ଦେଇ ତାହାଙ୍କର ନିକଟବର୍ତ୍ତୀ କରାଇବାକୁ ଯାଉଅଛନ୍ତି। 23 ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ଏଥିରେ ଆଇବ ଉତ୍ତର କରି କହିଲା, ଆଜି ମଧ୍ୟ ମୋହର ବିଳାପ ବିଦ୍ରୋହ ଭାବ ବିଶିଷ୍ଟ, ମୋହର କାତରୋକ୍ତି ଅପେକ୍ଷା ମୋହର ପୀଡ଼ା ଭାରି। ଆଇବ କହନ୍ତି, ତୁମେମାନେ ମୋର ଅବସ୍ଥାକୁ ଦେଖୁଅଛ ଓ ତୁମେମାନେ ମୋର ଅଭିଯୋଗ ମଧ୍ୟ ଶୁଣିଅଛ। ପ୍ରକୃତରେ ତୁମେମାନେ ଯାହା ଦେଖୁଅଛ ତାହାଠାରୁ ମୋହର ଅବସ୍ଥା ଅଧିକ ଗୁରୁତର ଓ ଏହା ମୋହର କହିବାଠାରୁ ମଧ୍ୟ ଆହୁରି ଅଧିକ ସାଂଘାତିକ, ମାତ୍ର ତୁମେମାନେ ତାହା ବୁଝିପାରୁନାହଁ। 23 ପର୍ବର ତିନି ପଦରେ ଲେଖା ଅଛି, ଆହା ମୁଁ କେଉଁଠାରେ ତାହାଙ୍କର ଉଦ୍ଦେଶ୍ୟ ପାଇବି? ଯେବେ ଏହା ଜାଣନ୍ତି, ଯେବେ ତାହାଙ୍କ ଆସନ ନିକଟରେ ଉପସ୍ଥିତ ହୋଇପାରନ୍ତି। ଆଇବ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟକୁ ଯିବା ପାଇଁ ଇଚ୍ଛା କରନ୍ତି। ଏହା ଆହୁରି ଉତ୍ତମ ବିଷୟ ହୋଇଥାନ୍ତା ଯଦି ତାହାଙ୍କର ବନ୍ଧୁମାନେ ତାହାଙ୍କୁ ଈଶ୍ୱରଙ୍କର ସେହି ଅନୁଗ୍ରହର ସିଂହାସନ ନିକଟକୁ କଢ଼ାଇ ଆଣିପାରିଥାନ୍ତେ। ସେ ବିଚାରର ସିଂହାସନ ଆବଶ୍ୟକ କରନ୍ତି ନାହିଁ, ସେ ସେଠାରେ ଉପସ୍ଥିତ ହୋଇସାରିଛନ୍ତି ଓ ସେ ମଧ୍ୟ ଶୃଙ୍ଖଳିତ ହୋଇସାରିଛନ୍ତି। ତହିଁରେ କୌଣସି ପ୍ରଶ୍ନ ନାହିଁ କି ସନ୍ଦେହ ମଧ୍ୟ ନାହିଁ। ବର୍ତ୍ତମାନ କେହି ଜଣେ ତାହାଙ୍କୁ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟକୁ ଆଣିବା ଉଚିତ। ଚାରିପଦରେ ଲେଖା ଅଛି, ତେବେ ମୁଁ ତାହାଙ୍କ ଛାମୁରେ ଆପଣା ଗୁହାରି ନିବେଦନ କରନ୍ତି ଓ ହେତୁବାଦରେ ଆପଣା ମୁଖ ପୂର୍ଣ୍ଣ କରନ୍ତି। ଆଇବ କହନ୍ତି ଯେ ସେ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟକୁ ଯିବାକୁ ଚାହାନ୍ତି, କାରଣ ସେ ତାହାଙ୍କ ନିକଟରେ ନିଜର ଗୁହାରି ନିବେଦନ କରିବାକୁ ଚାହାନ୍ତି, ଅର୍ଥାତ୍ ସେ ତାହାଙ୍କ ନିକଟରେ ଆତ୍ମପକ୍ଷ ସମର୍ଥନ କରିବାକୁ ଚାହାନ୍ତି। ପ୍ରିୟ ବନ୍ଧୁ, କୌଣସି ମନୁଷ୍ୟ ନିଜର ପକ୍ଷ ସମର୍ଥନ କରିବା ନିମନ୍ତେ ଈଶ୍ୱରଙ୍କ ନିକଟକୁ ଯାଇପାରିବ ନାହିଁ। ଆମେ ସମସ୍ତେ ଈଶ୍ୱରଙ୍କ ନିକଟରେ ନିଜର ଦୋଷ ଦୁର୍ବଳତାକୁ ସ୍ୱୀକାର କରିବା ଉଚିତ, କାରଣ ଆମେ ପ୍ରତ୍ୟେକ ଦୋଷୀ। ଆମେ ଦେଖିବାକୁ ପାରିବା ଯେ ଯେତେବେଳେ ଆଇବ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟକୁ ଗଲେ, ସେ ନିଜର ପକ୍ଷ ସମର୍ଥନ କଲେ ନାହିଁ, ମାତ୍ର ସେ ପୂରାପୂରି ତାହାଙ୍କର କଥା ବଦଳାଇ ଦେଲେ, ଯାହାକି ଆମେ ପରେ ଦେଖିବା। ତେବେ ତେଇଶ ପର୍ବର ପାଞ୍ଚ ପଦରେ ଲେଖା ଅଛି, ସେ ମୋତେ ଯେଉଁ କଥା ଉତ୍ତର ଦିଅନ୍ତି ତାହା ଜାଣନ୍ତି ଓ ସେ ଯାହା ମୋତେ କହନ୍ତେ ତାହା ବୁଝନ୍ତି। ଆଇବ ଆଶ୍ଚର୍ଯ୍ୟ ହେଉଥିଲେ ଯେ ଈଶ୍ୱର ତାହାଙ୍କୁ କ'ଣ କହିବେ, ସେ ତାହାଙ୍କୁ କେଉଁଠାରେ ପାଇବେ ବୋଲି ଭାବି ଆଶ୍ଚର୍ଯ୍ୟ ହୋଇଯାଉଥିଲେ। କିନ୍ତୁ ମୁଁ ଆପଣଙ୍କୁ ଏକ ଦୃଢ଼ତାର ସହିତ କହିପାରେ ଯେ ଯେଉଁ ବ୍ୟକ୍ତିର ହୃଦୟରେ ଈଶ୍ୱରଙ୍କ ନିମନ୍ତେ ଏ ପ୍ରକାର ଆଗ୍ରହ ଜାତ ହୁଏ ସେ ନିଶ୍ଚିତ ଭାବେ ତାହାଙ୍କର ପରିଚୟ ପାଇପାରିବ। ଈଶ୍ୱର ମଧ୍ୟ ତାହାକୁ ଆପଣାର ପରିଚୟ ଦେବେ ଓ ତାହା ସହିତ ସାକ୍ଷାତ କରିବେ, ଏଥିରେ ସନ୍ଦେହ ନାହିଁ। ଛଅ ପଦରୁ ନଅ ପଦ ମଧ୍ୟରେ ଲେଖା ଅଛି, ସେ କ'ଣ ଆପଣା ମହାପରାକ୍ରମରେ ମୋ ସଙ୍ଗେ ବିରୋଧ କରିବେ? ନା, ମାତ୍ର ସେ ମୋ ପ୍ରତି ମନୋଯୋଗ କରିବେ। ସେଠାରେ ସରଳ ଲୋକ ତାହାଙ୍କ ସଙ୍ଗେ ଯୁକ୍ତି କରିପାରିବ, ତରେ ମୁଁ ଆପଣା ବିଚାରକର୍ତ୍ତାଠାରୁ ଚିରକାଳ ଉଦ୍ଧାର ପାଇବି। ଦେଖ, ମୁଁ ଆଗକୁ ଯାଏ ମାତ୍ର ସେ ସେଠାରେ ନାହାନ୍ତି, ଓ ପଛକୁ ଯାଏ ମାତ୍ର ତାହାଙ୍କୁ ଦେଖିନପାରେ। ସେ କାର୍ଯ୍ୟ କଲାବେଳେ ବାମ ଦିଗକୁ ଯାଏ ମାତ୍ର ତାହାଙ୍କର ଦର୍ଶନ ପାଇନପାରେ। ସେ ଦକ୍ଷିଣ ଦିଗରେ ଆପଣାକୁ ଗୋପନ କରନ୍ତି, ତେଣୁ ତାହାଙ୍କୁ ଦେଖିନପାରେ। ଆଇବ କହନ୍ତି ଯେ ସେ ଈଶ୍ୱରଙ୍କୁ ଖୋଜି ପାଇବା ନିମନ୍ତେ ଏଣେତେଣେ ଦୌଡ଼ୁଥିଲେ, କିନ୍ତୁ ଈଶ୍ୱରଙ୍କୁ ସେ ପ୍ରକାରେ ଖୋଜି ପାଇବା ସମ୍ଭବପର ନୁହେଁ। ମାତ୍ର ସେ ଆମମାନଙ୍କର ନିକଟରେ ଅଛନ୍ତି, ଏପରିକି ଆମର ହସ୍ତଠାରୁ ମଧ୍ୟ ନିକଟରେ ଅଛନ୍ତି, ଆମର ନିଶ୍ୱାସ ପ୍ରଶ୍ୱାସଠାରୁ ମଧ୍ୟ ନିକଟରେ ଅଛନ୍ତି, ସେ ଆମ ସହିତ ଅଛନ୍ତି। ଆମେ ତାହାଙ୍କୁ ଖୋଜିବା ପୂର୍ବରୁ ସେ ଆମମାନଙ୍କୁ ଖୋଜି ବାହାର କରିଅଛନ୍ତି। ସେ ଆମ୍ଭମାନଙ୍କଠାରୁ ଦୂରରେ ନାହାନ୍ତି, ସେ ଆମମାନଙ୍କର ନିକଟବର୍ତ୍ତୀ। କିନ୍ତୁ ଆମେ ତାହାଙ୍କୁ ଆମ୍ଭମାନଙ୍କର ଏହି ଅବିଶ୍ୱାସ ତଥା ସନ୍ଦେହ ଏବଂ ପାପପୂର୍ଣ୍ଣ ଚକ୍ଷୁରେ ଦେଖିପାରୁନା। ଦଶ ପଦରେ ଲେଖା ଅଛି, ମାତ୍ର ମୁଁ ଯେଉଁ ପଥ ଅବଲମ୍ବନ କରେ ସେ ତାହା ଜାଣନ୍ତି, ସେ ମୋର ପରୀକ୍ଷା କଲାଉତାରେ ମୁଁ ସୁବର୍ଣ୍ଣ ପରି ଉତ୍ତୀର୍ଣ୍ଣ ହେବି। ବର୍ତ୍ତମାନ ଆଇବଙ୍କ ଆତ୍ମାରେ ଏକ କ୍ଷୁଦ୍ର ଆଲୋକପାତ ହେବାକୁ ଯାଉଅଛି। ସେ କହିବାକୁ ଚାହାନ୍ତି, ମୁଁ ଏକ ଉଦ୍ଦେଶ୍ୟ ନେଇ ପରୀକ୍ଷିତ ହେଉଅଛି, ଆଉ ମୁଁ ଜାଣେ ନା ତାହା କ'ଣ, ଓ ମୁଁ ତାହା ବୁଝି ମଧ୍ୟ ପାରେ ନା, ମାତ୍ର ଈଶ୍ୱର ମୋହର ଜୀବନରେ ତାହା ବ୍ୟବହାର କରୁଅଛନ୍ତି। ପ୍ରିୟ ବନ୍ଧୁ, ଆପଣ କେବେ ଆପଣଙ୍କ ହୃଦୟରେ ବା ଜୀବନରେ ତାହା ଅନୁଭବ କରିଅଛନ୍ତି ଯେ ସମସ୍ୟା ଆପଣଙ୍କର ବିଶ୍ୱାସକୁ ବଳିଷ୍ଠ କରାଏ, ଆପଣଙ୍କୁ ବିଶ୍ୱାସରେ ଦୃଢ଼ କରାଏ ଓ ଈଶ୍ୱରଙ୍କର ନିକଟବର୍ତ୍ତୀ କରାଏ, ଆପଣଙ୍କୁ ଏକ ନୈତିକ ଚରିତ୍ରବାନ କରି ଗଠନ କରାଏ ଯାହାକି ପୂର୍ବରୁ ଆପଣଙ୍କ ଜୀବନ ସେପରି ନଥିଲା? ଆପଣଙ୍କ ସମସ୍ୟାମୟ ପରିସ୍ଥିତିରେ ଆପଣ କେବେ ଈଶ୍ୱରଙ୍କ ଶକ୍ତି ଓ ସାନ୍ତ୍ୱନାକୁ ଅନୁଭବ କରିଅଛନ୍ତି କି? ମାତ୍ର ଈଶ୍ୱରଙ୍କ ପ୍ରତିଜ୍ଞା କହେ ନାହିଁ ଯେ ଆମେ ଆମର ଜୀବନର ଝଡ଼ଝଞ୍ଜାମୟ ପରିସ୍ଥିତିରେ କେବେ ହେଲେ ବିଫଳ ହେବା, ମାତ୍ର ତାହାଙ୍କର ପ୍ରତିଜ୍ଞା କହେ ଯେ ଆମେ ଉଦ୍ଧାରପ୍ରାପ୍ତ ହେବା। ସେ ଆମମାନଙ୍କ ନିମନ୍ତେ ଉଦ୍ଧାରର ପଥ ପ୍ରସ୍ତୁତ କରିବେ, କିନ୍ତୁ ଆମ୍ଭମାନଙ୍କୁ ତାହାଙ୍କଠାରେ ବିଶ୍ୱାସରେ ସ୍ଥିର ରହିବାକୁ ହେବ। ଆୟୁବ ତାହା ହିଁ କଲେ, ସେ ବିଶ୍ୱାସରେ ସ୍ଥିର ରହିଲେ। ଏଗାର ପଦରୁ ବାର ପଦ ମଧ୍ୟରେ ଲେଖା ଅଛି, ମୋହର ପାଦ ତାହାଙ୍କର ପଦଚିହ୍ନ ଦୃଢ଼ ରୂପେ ଧରିଅଛି, ମୁଁ ତାହାଙ୍କ ପଥ ରକ୍ଷା କରିଅଛି ଓ ବିପଦଗାମୀ ହୋଇନାହିଁ, ମୁଁ ତାହାଙ୍କ ଓଷ୍ଠାଧର ନିର୍ଗତ ଆଜ୍ଞାରୁ ବିମୁଖ ହୋଇନାହିଁ, ମୁଁ ଆପଣ ଆବଶ୍ୟକ ଆହାର ଅପେକ୍ଷା ଅଧିକ ତାହାଙ୍କ ମୁଖର ବାକ୍ୟ ସଞ୍ଚୟ କରିଅଛି। ଆୟୁବଙ୍କର ଈଶ୍ୱରଙ୍କର ବାକ୍ୟ ପ୍ରତି ଗଭୀର ଲାଳସା ଥିଲା ଓ ସେ ପ୍ରକୃତରେ ଈଶ୍ୱରଙ୍କର ବାକ୍ୟକୁ ଅନୁକରଣ କରୁଥିଲେ। ଏଠାରେ ପୁନର୍ବାର ଆମେ ଲକ୍ଷ୍ୟ କରୁଅଛୁ, ଈଶ୍ୱର ଆମମାନଙ୍କୁ ଶିକ୍ଷା ଦିଅନ୍ତି। ଆୟୁବ ଈଶ୍ୱରଙ୍କର ବାକ୍ୟକୁ ଠିକ୍ ଭାବରେ ବୁଝିପାରିନଥିଲେ କି ଠିକ୍ ଭାବରେ ତହିଁର ଅର୍ଥ କରିପାରିନଥିଲେ। ଆପଣ ଜାଣିଥିବେ ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ଏପରି କେତେକ ଶିକ୍ଷା ରହିଅଛି ଯାହାକି ଆମେ କେବଳ ଅଧ୍ୟୟନ କରିବା ଦ୍ୱାରା ଶିକ୍ଷା କରିପାରିବା ନାହିଁ, ସେହିସବୁ ଅନୁଭୂତି ମଧ୍ୟ ଦେଇ ଆମ୍ଭେମାନେ ଶିକ୍ଷା କରିଥାଉ। ଈଶ୍ୱରଙ୍କ ବାକ୍ୟର ଅନେକ ସତ୍ୟତା ଏହି ପ୍ରକାରେ ଆମମାନଙ୍କୁ ଶିକ୍ଷା କରିବାକୁ ହୋଇଥାଏ, କାରଣ ଈଶ୍ୱରଙ୍କ ବାକ୍ୟକୁ ଜାଣିବା ଓ ଈଶ୍ୱରଙ୍କୁ ଜାଣିବା ମଧ୍ୟରେ ଅନେକ ପାର୍ଥକ୍ୟତା ରହିଅଛି। ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା ଦ୍ୱାରା ଆମେ ଈଶ୍ୱରଙ୍କ ବାକ୍ୟ ବିଷୟରେ ଜାଣୁ, ମାତ୍ର ସେହି ବାକ୍ୟର ସତ୍ୟତା ନିଜ ଜୀବନରେ ଅନୁଭୂତି ମଧ୍ୟ ଦେଇ ଜାଣୁ। ଆଇବ ଯଦିଓ ଈଶ୍ୱରଙ୍କ ବାକ୍ୟକୁ ଜାଣିଥିଲେ ଓ ସେହି ବାକ୍ୟର ବାଧ୍ୟ ହୋଇଥିଲେ, ମାତ୍ର ସେହି ବାକ୍ୟର ସତ୍ୟତା ତାହାଙ୍କୁ ଏହିପରି ବ୍ୟବହାରିକ ଅନୁଭୂତି ମଧ୍ୟ ଦେଇ ଶିକ୍ଷା କରିବାକୁ ଥିଲା। ଆଇବଙ୍କର ଏହି ପ୍ରତ୍ୟୁତ୍ତରର କ୍ରମଶଃ ଆମେ ଚବିଶ ପର୍ବରେ ମଧ୍ୟ ଲକ୍ଷ୍ୟ କରିବାକୁ ଯିବା। ଇଲଫସ୍ ତାହାଙ୍କୁ ଏକ ନିମନ୍ତ୍ରଣ ଦେଇଥିଲେ, ଆଉ ସେହି ନିମନ୍ତ୍ରଣ ହେଲା, ଏବେ ତୁମ୍ଭେ ତାହାଙ୍କ ସହିତ ପରିଚିତ ହୁଅ। ତେଣୁ ଆୟୁବ ଈଶ୍ୱରଙ୍କୁ ଖୋଜି ପାଇବା ନିମନ୍ତେ ଆଗ୍ରହ ପ୍ରକାଶ କଲେ। ଆୟୁବ ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଜାଣିଥିଲେ, ସେ ମଧ୍ୟ ତାହାଙ୍କୁ ମୁକ୍ତିକର୍ତ୍ତା ରୂପେ ସ୍ୱୀକାର କରିଥିଲେ। ମାତ୍ର ତାହାଙ୍କ ପ୍ରତି ଯାହା ସବୁ ଘଟୁଅଛି ତାହା ସେ ବୁଝିପାରୁନାହାନ୍ତି, ଓ ସେ ସ୍ୱର୍ଗରୁ ସେହି ସାହାଯ୍ୟ, ସାନ୍ତ୍ୱନା ଓ ସେହି ସ୍ୱର୍ଗୀୟ ଆଲୋକ ପାଇବାକୁ ଚାହାନ୍ତି, ଯାହାକି ତାହାଙ୍କର ବନ୍ଧୁମାନଙ୍କଠାରୁ ସେ ପାଇପାରୁନାହାନ୍ତି। ଇଲଫସ୍ ତାହାଙ୍କୁ ଦୋଷାରୋପ କରି କହନ୍ତି ଯେ ତାହାଙ୍କର ଗୁପ୍ତ ପାପ ଅଛି ଓ ସେ ତାହାକୁ ସ୍ୱୀକାର କରିବା ଉଚିତ। ମାତ୍ର ଏହା ଆୟୁବଙ୍କୁ ତାହାଙ୍କର ପକ୍ଷ ସମର୍ଥନ କରିବା ନିମନ୍ତେ ବାଧ୍ୟ କରାଇଲା। ପ୍ରକୃତରେ ଏହା ତାହାଙ୍କ ମନରେ ଆଉ ଏକ ପ୍ରଶ୍ନ ଜାଗରିତ କରାଇଥିଲା, ଈଶ୍ୱର କାହିଁକି ମୋ ସହିତ ଏହିପରି କଠିନ ବ୍ୟବହାର କରନ୍ତି। ସେ ପ୍ରକୃତରେ ଅନ୍ୟମାନଙ୍କର କାର୍ଯ୍ୟକଳାପକୁ ନିନ୍ଦା କରନ୍ତି, ଯେଉଁମାନେ କି ବାସ୍ତବରେ ପାପୀ ଥିଲେ ଓ ଯେଉଁମାନଙ୍କର ପାପ ପରିଷ୍କାର ଭାବେ ପ୍ରକାଶ ପାଉଥିଲା। ଏହା ହିଁ ହେଉଛି ଏହି ଚବିଶ ପର୍ବର ଯୁକ୍ତି। ଦେଖନ୍ତୁ, ଚବିଶ ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, କିଏ ତୁ ସର୍ବଶକ୍ତିମାନଙ୍କ ଦ୍ୱାରା ସମୟ ନିରୂପିତ ହୋଇନାହିଁ, ଓ ତାହାଙ୍କୁ ଜାଣିବା ଲୋକମାନେ କିଏ ତୁ ତାହାଙ୍କ ଦିନ ଦେଖନ୍ତି ନାହିଁ। କେହି କେହି ଭୂମିର ସୀମାଚିହ୍ନ ଘୁଞ୍ଚାନ୍ତି, ସେମାନେ ବଳରେ ମେଷପଲ ହରଣ କରି ଚରାନ୍ତି। ଆୟୁବ ବର୍ତ୍ତମାନ ତାହାଙ୍କର ଲୋକମାନଙ୍କର ଦୃଶ୍ୟ ପାପଗୁଡ଼ିକର ଏକ ତାଲିକା ପ୍ରଦାନ କରନ୍ତି। ସେମାନଙ୍କ ମଧ୍ୟରେ କେତେକ ଅସାଧୁ ବ୍ୟକ୍ତି ମଧ୍ୟ ଥିଲେ, ସେମାନେ ଭୂମିର ସୀମାଚିହ୍ନ ଘୁଞ୍ଚାଉଥିଲେ। ଏହାପରେ ତିନି ଓ ଚାରିପଦରେ ଲେଖା ଅଛି, ସେମାନେ ପିତୃହୀନର ଗର୍ଦ୍ଧବ ଅଡ଼ାଇ ନିଅନ୍ତି, ବିଧବାର ଗୋରୁ ବନ୍ଧକ ରୂପେ ନିଅନ୍ତି, ସେମାନେ ଦିନହୀନକୁ ବାଟରୁ ତଡ଼ି ଦିଅନ୍ତି, ଦେଶସ୍ଥ ଦରିଦ୍ରମାନେ ଏକତ୍ର ଲୁଚନ୍ତି। ସେମାନେ ସେମାନଙ୍କର ବ୍ୟବହାରରେ ସାଧୁତାର ଆଚରଣ କରନ୍ତି ନାହିଁ, ଓ ସେମାନେ ସେମାନଙ୍କ ଲୋକମାନଙ୍କର ଦରିଦ୍ରତାର ସୁଯୋଗ ନେଇ ସେମାନଙ୍କ ପ୍ରତି ଅତ୍ୟାଚାର କରନ୍ତି। ଛଅ ପଦରେ ଲେଖା ଅଛି, ସେମାନେ କ୍ଷେତ୍ରରେ ଆପଣାମାନଙ୍କ ଖାଦ୍ୟ କାଟନ୍ତି ଓ ଦୁଷ୍ଟର ଦ୍ରାକ୍ଷା କ୍ଷେତ୍ରର ଅବଶିଷ୍ଟ ଫଳ ସାଉଁଟନ୍ତି। ଆଇବ ଏଠାରେ କହନ୍ତି ଯେ ଧାର୍ମିକର କ୍ଷେତ୍ରର ଫଳ ପରି ଦୁଷ୍ଟର କ୍ଷେତ୍ରରେ ମଧ୍ୟ ପ୍ରଚୁର ଫଳ ଉତ୍ପନ୍ନ ହୁଏ। କିନ୍ତୁ ଏହା କାହିଁକି ଘଟେ? ସେମାନେ ନରହତ୍ୟା କରିଅଛନ୍ତି, ସେମାନେ ଚୋରି କରିଅଛନ୍ତି, ସେମାନେ ବ୍ୟଭିଚାର କରିଅଛନ୍ତି, ତଥାପି ଏହି ଦୁଷ୍ଟ ଅଧାର୍ମିକ ଦଳ ଅନ୍ୟମାନଙ୍କ ପରି ଗର୍ତ୍ତ ମଧ୍ୟକୁ ଯିବା ନିମନ୍ତେ ଅନୁମତି ପାଇଅଛନ୍ତି। ଚବିଶ ପର୍ବର ଉଣେଇଶ ପଦରେ ଏହିପରି ଲେଖା ଅଛି, ଯେପରି ଅନାବୃଷ୍ଟି ଓ ଗ୍ରୀଷ୍ମ ହିମଜଳକୁ ସେପରି ପାତାଳ ପାପୀମାନଙ୍କୁ ନଷ୍ଟ କରେ। ସେମାନେ କେବଳ ଅନ୍ୟମାନଙ୍କ ପରି ଗର୍ତ୍ତରେ ପ୍ରବେଶ କରନ୍ତି ନାହିଁ, ମାତ୍ର ଯାହା ଜଣାଯାଏ ସେମାନେ ଏହି ଜୀବନରେ ବିଚାରରୁ ସୁରକ୍ଷିତ। ପ୍ରକୃତରେ ସେମାନେ ରକ୍ଷା ପାଇଯିବା ପରି ଜଣାଯାଆନ୍ତି, ମାତ୍ର ତାହା ନୁହେଁ। ତେବେ ଆୟୁବ ଏପରି କହିବାର ଉଦ୍ଦେଶ୍ୟ ହେଉଛି ଯେ ସେ ନିଜର ଅବସ୍ଥାକୁ ଲକ୍ଷ୍ୟ କରନ୍ତି। ସେ ଅସୁସ୍ଥ ଓ ଦୁଃସ୍ଥ, ଓ ସେ ଦୁଷ୍ଟମାନଙ୍କ ପ୍ରତି ଲକ୍ଷ୍ୟ କରନ୍ତି। ସେମାନେ ଅତି ସୁନ୍ଦର ଜୀବନଯାପନ କରୁଅଛନ୍ତି, ସେମାନଙ୍କର କୌଣସି ସମସ୍ୟା ନାହିଁ, ଆଉ ସେ କହନ୍ତି, ମୁଁ ଏହା କିଛି ବୁଝିପାରେ ନାହିଁ, ମୁଁ ଜାଣିବାକୁ ଚାହେଁ ମୁଁ କାହିଁକି ଏପରି ପରିତ୍ୟକ୍ତ, ମୁଁ କାହିଁକି ଏହିପରି କଷ୍ଟ ଭୋଗୁଅଛି। ଦୁଷ୍ଟମାନେ ତ ସେ ପ୍ରକାର ଭୋଗୁନାହାନ୍ତି, ଦୁଷ୍ଟମାନଙ୍କ ପ୍ରତି ତ ସେ ପ୍ରକାର ବିପଦ ଘଟୁନାହିଁ, ସେମାନେ ତ ସୁଖ ଆନନ୍ଦରେ ଅଛନ୍ତି। ଚବିଶ ପର୍ବର ପଚିଶ ପଦରେ ଲେଖା ଅଛି, ପୁଣି ବର୍ତ୍ତମାନ ଯେବେ ଏପରି ନ ହୁଏ, ତେବେ କିଏ ଆମ୍ଭକୁ ମିଥ୍ୟାବାଦୀ ବୋଲି ପ୍ରମାଣ କରିବ ଓ ଆମ୍ଭ କଥାକୁ ନିରର୍ଥକ କରିବ? ଆୟୁବଙ୍କର ବନ୍ଧୁମାନେ ତାହାଙ୍କୁ ସାହାଯ୍ୟ କରିପାରିଲେ ନାହିଁ, ଆଉ ପ୍ରକୃତରେ ସେମାନେ ତାହାଙ୍କୁ ଆଉ ଏକ ଅଭିଯୋଗ ବାଢ଼ିବା ନିମନ୍ତେ ବାଧ୍ୟ କରାଇଲେ ଓ ତହିଁର କାରଣ ସ୍ୱରୂପ ହେଲେ। ତାହା ହିଁ ଆୟୁବ ଏଠାରେ ପଚାରନ୍ତି, ଈଶ୍ୱର କାହିଁକି ମୋ ପ୍ରତି ଏପରି ଘଟାଇଲେ? ଆୟୁବଙ୍କର ଅଭିଯୋଗ ହେଉଛି, ମୁଁ କୌଣସି ଅପରାଧ କରିନାହିଁ, ମୁଁ କୌଣସି ଅଧର୍ମ କରିନାହିଁ, ମାତ୍ର ସେହି ଦୁଷ୍ଟ ଓ ଅଧାର୍ମିକ ଲୋକମାନେ ଅଛନ୍ତି ଯେଉଁମାନେ କି ପାପରେ ପରିପୂର୍ଣ୍ଣ। ମାତ୍ର ସେମାନେ ମୋ ପରି ଦୁଃଖ ଭୋଗ କରନ୍ତି ନାହିଁ, ମାତ୍ର ମୁଁ କାହିଁକି ଭୋଗ କରୁଅଛି? ଏହିପରି ପ୍ରଶ୍ନ ଆଜି ଅନେକଙ୍କ ମନରେ ମଧ୍ୟ ଆସେ। ଆୟୁବ ଈଶ୍ୱରଙ୍କୁ ବୁଝିପାରି ନଥିଲେ, ଓ ଆମେ ମଧ୍ୟ ଦେଖିବାକୁ ଯିବା ଯେ ଆୟୁବ ନିଜେ ନିଜକୁ ମଧ୍ୟ ବୁଝିପାରି ନଥିଲେ। ମାତ୍ର ତଥାପି ଆୟୁବଙ୍କର ଈଶ୍ୱରଙ୍କ ଉପରେ ଏକ ଦୃଢ଼ ବିଶ୍ୱାସ ଥିଲା। ତାହାଙ୍କର ସେହି ସୀମିତ ଜ୍ଞାନ ମଧ୍ୟରେ ସେ ଈଶ୍ୱରଙ୍କଠାରେ ବିଶ୍ୱାସରେ ସ୍ଥିର ଥିଲେ। ବର୍ତ୍ତମାନ ଆମେ 25 ପର୍ବଟିକୁ ଅଧ୍ୟୟନ କରିବାକୁ ଯିବା। ଏହି ପର୍ବରେ ଆମେ ବିଲଦଦର ତୃତୀୟ ବାର ପାଇଁ ଆୟୁବଙ୍କ ସହିତ କଥୋପକଥନର ବିଷୟକୁ ଲକ୍ଷ୍ୟ କରିବାକୁ ଯିବା। ବର୍ତ୍ତମାନ ଆମେ ବିଲଦଦଙ୍କ ମୁଖରୁ ଶେଷ କଥା ଶୁଣିବାକୁ ଯିବା, ଓ ଏହା ମଧ୍ୟ ଅତି ସଂକ୍ଷିପ୍ତ। ତେବେ ଏହି ବିଲଦଦ ଜଣେ ଚିନ୍ତାଶୀଳ ଓ ବୁଦ୍ଧିମାନ ବ୍ୟକ୍ତି ଥିଲେ। ବର୍ତ୍ତମାନ ତାହାଙ୍କ ମନରେ ପ୍ରଶ୍ନ ଆସୁଛି, ଆୟୁବ ଯଦି ପ୍ରକୃତରେ ପାପୀ, ତାହେଲେ ଏହି ସମସ୍ତ ଯୁକ୍ତିତର୍କ ଓ ଦୋଷାରୋପ ସତ୍ତ୍ୱେ ମଧ୍ୟ ସେ କାହିଁକି ନିଜକୁ ଭାଙ୍ଗୁନାହାନ୍ତି, ବା ନିଜର ପାପ ନିମନ୍ତେ ଅନୁତାପ କରି ତାହା କାହିଁକି ସ୍ୱୀକାର କରୁନାହାନ୍ତି? ଆଉ ସେ ଜାଣନ୍ତି ଈଶ୍ୱର ତାହାଙ୍କ ବ୍ୟବସ୍ଥା ଅନୁଯାୟୀ ପାପୀମାନଙ୍କୁ ଦଣ୍ଡ ଦିଅନ୍ତି। ଆଉ ଯଦି ଏହା ସତ୍ୟ, ତାହେଲେ ଆୟୁବ ଯଦି ଜଣେ ପାପୀ, ସେ କାହିଁକି ତହି ନିମନ୍ତେ ଅନୁତାପ କରୁନାହାନ୍ତି ଓ ନିଜକୁ ନମ୍ର କରୁନାହାନ୍ତି? 25 ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ଏଥିରେ ସୁହିୟ ବିଲଦଦ ଉତ୍ତର କରି କହିଲା, ପ୍ରଭୁତ୍ୱ ଓ ଭୟ ତାହାଙ୍କଠାରେ ଥାଏ, ସେ ଆପଣା ଉଚ୍ଚସ୍ଥାନରେ ଶାନ୍ତି ସମ୍ପାଦନ କରନ୍ତି। ଦେଖନ୍ତୁ, ବିଲଦଦ ଏଠାରେ ଈଶ୍ୱରଙ୍କ ବିଷୟ ନେଇ ଏକ ମହାନ ମନ୍ତବ୍ୟ ଦିଅନ୍ତି, ଓ ତାହା ଅତି ଉତ୍ତମ। ଏହାପରେ ତିନି ପଦରେ ଲେଖା ଅଛି, ତାହାଙ୍କ ସୈନ୍ୟ ଦଳର କି କୌଣସି ସଂଖ୍ୟା ଅଛି? କାହା ଉପରେ ତାହାଙ୍କ ଦୀପ୍ତି ଉଦିତ ନ ହୁଏ? ଅନ୍ୟ ଅର୍ଥରେ କହିବାକୁ ଗଲେ, ତାହାଙ୍କର ଆଲୋକ କାହା ଉପରେ ନ ପଡ଼େ, ସମସ୍ତଙ୍କ ଉପରେ ପଡ଼େ। ଈଶ୍ୱର ହେଉଛନ୍ତି ସର୍ବଶକ୍ତିମାନ ଓ ସର୍ବଦର୍ଶୀ। ତାହାଙ୍କ ନିକଟରେ କୌଣସି ବିଷୟ ଅଛପା ନୁହେଁ, କିମ୍ବା କୌଣସି ପ୍ରାଣୀ ଅଦୃଶ୍ୟ ନୁହେଁ। ଚାରିପଦରେ ଲେଖା ଅଛି, ତେବେ ମନୁଷ୍ୟ କିରୂପେ ପରମେଶ୍ୱରଙ୍କ ଛାମୁରେ ଧାର୍ମିକ ହୋଇପାରିବ, ଅବା ସ୍ତ୍ରୀ ଜାତ ଲୋକ କିରୂପେ ଶୁଚି ହୋଇପାରିବ? ବର୍ତ୍ତମାନ ଏଠାରେ ଏକ ଉତ୍ତମ ପ୍ରଶ୍ନ। ଏହି ପ୍ରଶ୍ନ ବିଲଦଦ ଆରମ୍ଭରୁ ପଚାରିବା ଉଚିତ ଥିଲା। ଯଦିଓ ସେ ଠିକ୍ ପ୍ରଶ୍ନ ପଚାରିଛନ୍ତି, ମାତ୍ର ସେ ଠିକ୍ ଉତ୍ତରଟି ଜାଣନ୍ତି ନାହିଁ। ପାଞ୍ଚ ପଦରେ ଲେଖା ଅଛି, ଦେଖ ତାହାଙ୍କ ଦୃଷ୍ଟିରେ ଚନ୍ଦ୍ର ହିଁ ନିସ୍ତେଜ ଅଟେ, ଓ ତାରାଗଣ ନିର୍ମଳ ନୁହନ୍ତି। ବାସ୍ତବରେ ଯେଉଁ ଚନ୍ଦ୍ରକୁ ଆମେ ଦେଖୁ, ଯାହାର ଆଲୋକ ସ୍ୱଚ୍ଛ ଓ ନିର୍ମଳ, ତଥାପି ସେହି ଚନ୍ଦ୍ର ମଧ୍ୟରେ ଅନେକ କଳଙ୍କ ରହିଅଛି। ସେହିପରି ତାରାଗଣ ମଧ୍ୟ ସ୍ଥିର ଆଲୋକ ପ୍ରଦାନ କରିପାରନ୍ତି ନାହିଁ, ଓ ଏହି ସମସ୍ତ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟ ହେଲେ ମଧ୍ୟ ଈଶ୍ୱରଙ୍କ ଦୃଷ୍ଟିରେ ନିର୍ମଳ ନୁହନ୍ତି। ତାହେଲେ ମନୁଷ୍ୟ ବିଷୟରେ କ'ଣ କୁହାଯାଇପାରେ? ଛଅ ପଦରେ ଲେଖା ଅଛି, ତେବେ କୀଟ ମାତ୍ର ମନୁଷ୍ୟ କ'ଣ, ଓ କୃମି ମାତ୍ର ମନୁଷ୍ୟ ସନ୍ତାନ କ'ଣ? ବାସ୍ତବରେ ଆମେ ଈଶ୍ୱରଙ୍କ ନିକଟରେ କୀଟ ମାତ୍ର ମନୁଷ୍ୟ। ଆମେ ନିଜକୁ ଅତି ବଡ଼ ମନେ କରିପାରୁ, ମାତ୍ର ଆମେ ଈଶ୍ୱରଙ୍କ ଦୃଷ୍ଟିରେ ଅତି ବଡ଼ ହୋଇପାରିବା ନାହିଁ। ଈଶ୍ୱର ଆମମାନଙ୍କର ଚିନ୍ତାଧାରା, କାର୍ଯ୍ୟକଳାପ ଓ ଜୀବନକୁ ଭଲ ଭାବେ ଜାଣନ୍ତି ଯେ ଆମମାନଙ୍କର କୌଣସି ସେପରି ଉତ୍ତମତା ବା ଧାର୍ମିକତା ନାହିଁ। ଆମମାନେ ଦୁର୍ବଳ ମନୁଷ୍ୟ, ଆମମାନେ ପାପୀ ମନୁଷ୍ୟ, ଆମମାନେ ସ୍ୱଭାବତଃ ପାପୀ। ସ୍ତ୍ରୀଜାତ ମନୁଷ୍ୟ କିପରି ଈଶ୍ୱରଙ୍କ ଦୃଷ୍ଟିରେ ଶୁଚି ହୋଇପାରିବ, ତାହିଁ ହେଉଛି ଏକ ଉତ୍ତମ ପ୍ରଶ୍ନ। ବିଲଦଦ ମଧ୍ୟ ତହିଁର ଉତ୍ତର ଜାଣିନଥିଲେ, କେବଳ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟରେ ତହିଁର ଉତ୍ତର ଅଛି। ସେ ହେଉଛନ୍ତି ଆମମାନଙ୍କର ଉଦ୍ଧାରକର୍ତ୍ତା, ଯିଏକି ଆମମାନଙ୍କ ନିମନ୍ତେ ଆପଣାର ପବିତ୍ର ରକ୍ତ ଦେଇ ଆମମାନଙ୍କୁ ପାପରୁ ଉଦ୍ଧାର କରି ସୂଚୀ କରିଅଛନ୍ତି ଓ ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ଦେଇଅଛନ୍ତି। ଆମେ ନିଜର ଧର୍ମକର୍ମ ନେଇ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବୋଲି ଗଣିତ ହୋଇପାରିବା ନାହିଁ, ଯେହେତୁ ଆମେମାନେ ସ୍ୱଭାବତଃ ପାପୀ ଓ ପାପରେ ଆମମାନଙ୍କର ଜନ୍ମ। ତେଣୁ କେବଳ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଆମେ ପିତା ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଗଣିତ ହୋଇପାରିବା। ତେଣୁ ପ୍ରିୟ ବନ୍ଧୁ, ଆସୁ ଆଜି ଆମେ ସେହି ପ୍ରଶ୍ନ ମନ ମଧ୍ୟରେ କରୁ, ମନୁଷ୍ୟ କିରୂପେ ପରମେଶ୍ୱରଙ୍କ ଛାମୁରେ ଧାର୍ମିକ ହୋଇପାରିବ, ଅବା ସ୍ତ୍ରୀଜାତ ଲୋକ କିରୂପେ ଶୁଚି ହୋଇପାରିବ। ତାହେଲେ ଆମେ ସେହି ଉଦ୍ଧାରକର୍ତ୍ତାଙ୍କର ଆବଶ୍ୟକତାକୁ ଉପଲବ୍ଧି କରିପାରିବା ଓ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କୃଷୀୟ ପ୍ରେମର ବାସ୍ତବତାକୁ ଉପଲବ୍ଧି କରିପାରିବା। କିନ୍ତୁ ଆମେ ଯଦି ଶକ୍ତଗ୍ରୀବ ହୋଇ ରହୁ, ନିଜର ପାପମୟ ଜୀବନ ନିମନ୍ତେ ଅନୁତାପ ନ କରୁ, ନିଜର ପାପମୟ ଜୀବନରୁ ଯଦି ଆମେ ନ ଫେରୁ, ତାହେଲେ ଆମେ କେବେ ହେଲେ ସେହି ଉଦ୍ଧାରକର୍ତ୍ତାଙ୍କର ବାସ୍ତବ ପ୍ରେମକୁ ବୁଝିପାରିବା ନାହିଁ। ଯେପର୍ଯ୍ୟନ୍ତ ଆମେ ନିଜକୁ ପାପୀ ବୋଲି ବିଚାର କରିନାହୁଁ, ସେପର୍ଯ୍ୟନ୍ତ ଆମେ ସେହି ଉଦ୍ଧାରକର୍ତ୍ତାଙ୍କୁ ଜାଣିପାରିବା ନାହିଁ କି ତାହାଙ୍କୁ ଚାହିଁପାରିବା ନାହିଁ। ପ୍ରିୟ ବନ୍ଧୁ, ମନୁଷ୍ୟ ଜୀବନରେ ମନୁଷ୍ୟ ଯଦି ନିଜକୁ ଚିହ୍ନିପାରେ ନାହିଁ, ନିଜର ପାପମୟ ଜୀବନକୁ ଚିହ୍ନିପାରେ ନାହିଁ, ତାହେଲେ ତାଠାରୁ ବଳି ମୂର୍ଖ ଆଉ କେହି ନାହିଁ। ତେଣୁ ପ୍ରିୟ ବନ୍ଧୁ, ଯଦି ଆମେ ନିଜର ଜୀବନକୁ ଦେଖିପାରିଛୁ, ନିଜକୁ ଦେଖିପାରିଛୁ, ନିଜର ଦୁର୍ବଳତାକୁ ଦେଖିପାରିଛୁ, ନିଜର ଅଯୋଗ୍ୟତାକୁ ବୁଝିପାରିଛୁ, ନିଜର ପାପମୟ ଜୀବନକୁ ଆମେ ଦେଖିପାରିଛୁ, ତାହେଲେ ଆମେ ବାସ୍ତବରେ ଜ୍ଞାନ ପାଇଛୁ। ତେଣୁ ଆସୁ, ଯଦି ଆମେ ବାସ୍ତବରେ ଜ୍ଞାନ ପାଇଛୁ, ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କ ନିମନ୍ତେ ଜୀବନଯାପନ କରୁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, আমার কার্যক্রম নিয়মিত শুণুবার অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয় অধিক জাণবার আগ্রহ লে অথবা উপাদেয় পুস্তকর আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখুন, odia.ttb@radio882.com। তেবে আজি পাই বিদায় দিওন্তু, নমস্কার। ছড়া